ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ଭାଦ, ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଜି ପୁଣି ଥରେ ଖୋଲାଗଲା। ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର। ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ରଥାରୂଢ଼ ଠାକୁରଙ୍କ ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରି ବିଜେ। ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲାରେ ଆସନ୍ତା ଶନିବାର ସୁଦ୍ଧା ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ କରିବାକୁ ଏନ୍ଟିଏକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ, ଏବଂ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ହେବା ନେଇ ଚାରୋଟି ଜିଲ୍ଲାକୁ ସତର୍କ ସୂଚନା। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଜି ପୁଣି ଥରେ ଖୋଲାଯାଇଛି। ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟମାନେ ଅମୃତବେଳା ସକାଳ 9:51ରେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ। କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି, ପ୍ରାୟ 7.5 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରତ୍ନଭଣ୍ଡାର ମଧ୍ୟରୁ ସମସ୍ତ ଅଳଙ୍କାରକୁ ଖଟସିଜ ଘରେ ନିର୍ମିତ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯାଇଛି। ଏଏସ୍ଆଇର ସ୍ୱତନ୍ତ୍ର ବୈଷୟିକ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବାର କାର୍ଯ୍ୟସୂଚୀ ରହିଛି।
ଆମେ ସେ ଭିତରେ 3ଟି କାଠ ଆଲମିରା ଏବଂ ଗୋଟିଏ ଷ୍ଟିଲ୍ ଆଲମିରା ଏବଂ 2ଟି କାଠ ସିନ୍ଦୁକ ଏବଂ ଗୋଟିଏ ଲୁହା ସିନ୍ଦୁକ, ସମସ୍ତ ଆଲମିରା ଏବଂ ସିନ୍ଦୁକକୁ ଖୋଲାଯାଇ ସେହି କ୍ରମରେ ଯେଉଁ ଆଲମିରାରେ ଜିନିଷ ଥିଲା ଯେମିତି ସେମିତି ଆଲମିରାକୁ ଆସିଛି। ସିନ୍ଦୁକ ସେ ଭିତରେ ପ୍ରବେଶର ସମ୍ଭାବନା ନଥିବା ଯୋଗୁଁ ସିନ୍ଦୁକର ସମ୍ପତ୍ତିକୁ ସେହିଭଳି ଗୋଟିଏ ଗୋଟିଏ ଆଲମିରାରେ ରଖାଯାଏ। ଆମର ଆଜି ଅଭିଜ୍ଞତା, ଆମେ ଆଲମିରା ସବୁ ଘୁଞ୍ଚେଇଛୁ, ସମସ୍ତ ଦିଗରେ କାନ୍ଥକୁ ଅନୁଧ୍ୟାନ କରିଛୁ, ତାର ଭିଡ଼ିଓଗ୍ରାଫି କରାଯାଇଛି, କୌଣସି ପ୍ରକାର ଏଭଳି ସମ୍ଭାବନା ପାଇନାହୁଁ। କିଛି ଲୋକ ମିଡ଼ିଆରେ ପ୍ରକାଶ କରୁଛନ୍ତି ଯେ ତା ଭିତରେ ସୁଡ଼ଙ୍ଗ ଅଛି କିମ୍ବା ଆହୁରି ରତ୍ନଭଣ୍ଡାର ରହିଛି, ଏଇ ତ ଆମ ଆଖିକୁ ତ ଦେଖାଗଲା ନାହିଁ। ତେବେ ଆମେ ଚିନ୍ତା କରିଛୁ, ଯେହେତୁ ଏହାର ଗୋଟେ ଆବଶ୍ୟକତା ରହୁଛି ଏବଂ ଇଏ ଯୋଉ 4-5 ଦଶନ୍ଧି ପରେ ଥରେ ଖୋଲିବା ପାଇଁ ଏହାର ସମ୍ଭାବନା ଆସୁଛି, ତେଣୁ ଆମେ ଉପଲବ୍ଧି କରିଛୁ, ଆମେ ଆଗାମୀ ଦିନରେ କେବେ ବୈଠକ କରିବୁ, ସରକାରଙ୍କୁ ଅନୁରୋଧ କରିବୁ ଏବଂ ସରକାର ଯାହା ମାର୍ଗଦର୍ଶିକା ଦେବେ ସେହି ଅନୁଯାୟୀ ଆମେ ଆଗେଇବୁ।
ସୂଚନା ଅନୁସାରେ ଗତ 14 ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ସେହିଦିନ ବାହାର ରତ୍ନଭଣ୍ଡାରର ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଆଜି ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର କରାଯାଇଛି। ଶ୍ରୀକ୍ଷେତ୍ରରେ ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କ ଅଧରପଣା ନୀତି ଅନୁଷ୍ଠିତ ହେଉଛି। 3 ଠାକୁରଙ୍କଠାରେ 9 ମାଟି ହାଣ୍ଡିରେ ଅଧରପଣା ଲାଗି କରାଯିବ। ଭୋଗ ପରେ ହାଣ୍ଡିକୁ ଭାଙ୍ଗି ଚଣ୍ଡୀ ଚାମୁଣ୍ଡା ଅଶରୀରୀଙ୍କ ଉଦ୍ଦେଶ୍ୟରେ ଏହି ପଣାକୁ ଉତ୍ସର୍ଗ କରାଯିବାର ବିଧି ରହିଛି। ନୀତିଗୁଡ଼ିକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ରାତି 8 ସୁଦ୍ଧା ଅଧରପଣା ନୀତି ଶେଷ ହେବ। ରାତି 9 ମହାସ୍ନାନ ଏବଂ 10 ଠାକୁରଙ୍କର ମୈଲମ ଓ ବେଶ ଅନୁଷ୍ଠିତ ହୋଇ ସନ୍ଧ୍ୟା ଆଳତୀ ସମ୍ପନ୍ନ ହେବ। ରଥାରୂଢ଼ ଠାକୁରଙ୍କୁ ଦର୍ଶନ ପାଇଁ ଆଜି ମଧ୍ୟ ପୁରୀରେ ପ୍ରବଳ ଜନସମାଗମ ହୋଇଛି। ଚତୁର୍ଦ୍ଧ ମୂର୍ତ୍ତି ଆସନ୍ତାକାଲି ଶ୍ରୀମନ୍ଦିରକୁ ଗୋଟିଏ ପହଣ୍ଡିରେ ନୀଳାଦ୍ରି ବିଜେ କରିବେ। ନୂଆ ପିଢ଼ିର ଛାତ୍ରଛାତ୍ରୀଙ୍କୁ ଉଚ୍ଚକୋଟୀର ନାଗରିକ ଭାବେ ଗଢ଼ି ତୋଳିବା ସରକାରଙ୍କ ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲିସ୍ଥିତ ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟକୁ ପୁଣି ଥରେ ପୂର୍ବୋଦୟର ମୁଖଶାଳା କରିବାକୁ ହେବ। ଓଡ଼ିଶାକୁ ଆଗେଇ ନେବାକୁ ହେଲେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସୁପ୍ରିମ୍କୋର୍ଟରେ ଆଜି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାର ଅନିୟମିତତା ମାମଲାର ଆବେଦନଗୁଡ଼ିକର ଶୁଣାଣି ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା 20 ଶନିବାର ଦିନ 12 ସୁଦ୍ଧା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାଫଳ ୱେବ୍ସାଇଟ୍ରେ ପ୍ରକାଶ କରିବା ଲାଗି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଜେବି ପର୍ଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ସହର ୱାରୀ ଏବଂ ପରୀକ୍ଷା କେନ୍ଦ୍ର ୱାରୀ ଫଳାଫଳ ପ୍ରକାଶ କରିବା ଲାଗି ନିର୍ଦ୍ଦେଶନାମାରେ କୁହାଯାଇଛି। ସୁପ୍ରିମ୍କୋର୍ଟରେ ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ସଂକ୍ରାନ୍ତ 40 ଅଧିକ ଆବେଦନର ଏକତ୍ର ଶୁଣାଣି ହୋଇଥିଲା। ସମ୍ଭଲପୁରରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ 288 କୋଟି 61 ଲକ୍ଷ ଟଙ୍କା ମଞ୍ଜୁର କରିଛି। 8.10 କିଲୋମିଟର ଦୂରତା ବିଶିଷ୍ଟ ଏହି ଫ୍ଲାଏଓଭର ସମ୍ଭଲପୁରର ସମସ୍ତ ପାର୍ଶ୍ୱରୁ ଏକକାଳୀନ ଟ୍ରେନ୍ ଚଳାଚଳକୁ ସୁଗମ କରିବ। ଏହା ଟିଟିଲାଗଡ଼, ଅନୁଗୁଳ ଏବଂ ଝାରସୁଗୁଡ଼ା ପାର୍ଶ୍ୱକୁ ଏକ ସମୟରେ ପ୍ରତିବନ୍ଧ ମୁକ୍ତ କରିବା ପାଇଁ ସୁନିଶ୍ଚିତ କରିବ। ଏହି ପ୍ରକଳ୍ପ ନିର୍ମାଣ ଭାରତୀୟ ରେଳବାଇର ଏନର୍ଜି କରିଡରର ଏକ ଅଂଶ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ରାଜ୍ୟ ମହିଳା ଶିଶୁ ପ୍ରତିଷ୍ଠାନରେ ରାଜ୍ୟସ୍ତରୀୟ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମୀକ୍ଷା ବୈଠକରେ ଯୋଗଦେଇ ଅପପୁଷ୍ଟି ଦୂର କରିବା ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଅଧିକ ପୁଷ୍ଟିହୀନତା ଜିଲ୍ଲାଗୁଡ଼ିକୁ ଚିହ୍ନଟ କରାଯାଇ ପୁଷ୍ଟିହୀନତା ମୁକ୍ତ ଜିଲ୍ଲା ଭାବେ ପରିଣତ କରିବାକୁ ଶ୍ରୀମତୀ ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି। ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ପୋଷଣ ରାଜ୍ୟ ସରକାରଙ୍କ ପ୍ରାଥମିକତା ବୋଲି ସେ କହିଛନ୍ତି। ଏ କ୍ଷେତ୍ରରେ ଅନିୟମିତତା ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ଶ୍ରୀମତୀ ପରିଡ଼ା ଗୁରୁତ୍ୱ ଦେଇଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ପାତ୍ର ଆଜି କ୍ୟାପିଟାଲ ହସ୍କିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ। ମନ୍ତ୍ରୀ ଆହାର କେନ୍ଦ୍ରରେ ଧାଡ଼ିରେ ରହି କୁପନ କିଣି ଲୋକଙ୍କ ସହ ବସି ଭୋଜନ କରିଥିଲେ। ଏହି ସମୟରେ ସେ ଲୋକମାନଙ୍କ ସହ ଖାଦ୍ୟର ଗୁଣବତ୍ତା ସମ୍ପର୍କରେ ଆଲୋଚନା କରିଥିଲେ। ଡକ୍ଟର ପାତ୍ର ଆହାର କେନ୍ଦ୍ରର ପରିଷ୍କାର ପରିଚ୍ଛନ୍ନତା ଓ ଖାଦ୍ୟର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ପାଇଁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ 2015 ଏପ୍ରିଲ୍ ପହିଲାରେ ଆହାର ଯୋଜନା ଆରମ୍ଭ ହୋଇଥିଲା। ବର୍ତ୍ତମାନ ରାଜ୍ୟର 115 ସହରାଞ୍ଚଳରେ 168 ଆହାର କେନ୍ଦ୍ର ରହିଛି। ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଭାଗୀୟ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ନାୟକ ପ୍ରତି ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ଉପରେ ଧ୍ୟାନ ଦେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନୟାଗଡ଼ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ଜଳସେଚନ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା ଓ ଗୃହ ନିର୍ମାଣ ଆଦି ବିଭାଗର କାର୍ଯ୍ୟର ସମୀକ୍ଷା କରାଯାଇଛି। ସାଂସଦ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀରେ ଆସନ୍ତାକାଲିଠାରୁ ଦୁଇଦିନିଆ ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ରାଜ୍ୟ ବିଜେପିର ସମସ୍ତ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସମସ୍ତ ସାଂସଦ ବିଧାୟକଙ୍କ ସମେତ ପ୍ରଭାରୀମାନେ ଯୋଗଦେବେ। କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗଦେଇ ଦଳର ସାଂଗଠନିକ ସ୍ଥିତି ଏବଂ ରାଜ୍ୟରେ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରିବେ। ଚଳିତ ଶିକ୍ଷାବର୍ଷ ସ୍ନାତକ ପାଠ୍ୟକ୍ରମରେ ତୃତୀୟ ପର୍ଯ୍ୟାୟ ନାମଲେଖା ଆଜିଠାରୁ ଆରମ୍ଭ ହୋଇଛି। ଛୁଟିଦିନ ବ୍ୟତୀତ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମୋଟ 44,060 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 19,181 ଜଣ ଛାତ୍ର ଏବଂ 24,878 ଜଣ ଛାତ୍ରୀ ରହିଛନ୍ତି। ବିଜ୍ଞାନ ପାଇଁ 14,323 ଜଣ, କଳାରେ 25,791, ବାଣିଜ୍ୟରେ 2,880, ଶାସ୍ତ୍ରୀ ପାଠ୍ୟକ୍ରମରେ 198 ଏବଂ ସେଲ୍ଫ ଫାଇନାନ୍ସିଂରେ 816 ଜଣ, ଆଇନ ପାଠ୍ୟକ୍ରମରେ 43 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ସ୍ନାତକ ପାଠ୍ୟକ୍ରମର ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ 1,53,347 ସିଟ୍ ଖାଲି ପଡ଼ିଛି। ପାଣିପାଗ ପଶ୍ଚିମ କେନ୍ଦ୍ରୀୟ ଏବଂ ତତ୍ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଜି ପୁଣି ଥରେ ଖୋଲାଗଲା। ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର। ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେବ ରଥାରୂଢ଼ ଠାକୁରଙ୍କ ଅଧରପଣା ନୀତି, ଆସନ୍ତାକାଲି ନୀଳାଦ୍ରି ବିଜେ। ନିଟ୍ ୟୁଜି ପରୀକ୍ଷାରେ ଅନିୟମିତତା ମାମଲାରେ ଆସନ୍ତା ଶନିବାର ସୁଦ୍ଧା ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ କରିବାକୁ ଏନ୍ଟିଏକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ଏବଂ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ହେବା ନେଇ 4ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।